ଚିତ୍ର 33 ଯଦି ଆମର୍ ପାପ ଅଛେ। ଯୀଶୁ ଗୋଟେ ଧଙ୍ଗରା ପିଲାର କଥା କହିଲେ, ଯେନ୍କି ଘର ଛାଡ଼ି ପଲାଲା ଆର୍ ସବୁ ଖରାପ କାମ ମନ କଲା। ସେ ବ୍ୟଭିଚାର କଲା, ତାର୍ ବାପାର ପଇସାକେ ଖୁବ୍ ପାପ କରି ଉଡ଼େଇ ଦେଲା, ପଇସା ସରିଗଲା ଆର୍ ସେ ଭୋକେ ଶୋଷେ ହେଲା। ଖୁବ୍ ଦୁଃଖ କଲା ତାର୍ ପାପ ଲାଗି, ଆର୍ କ୍ଷମା କରବାକେ ତାର୍ ବାପାକେ ଅନୁରୋଧ କରବାକେ ତାର୍ ବାପା ପାଖକେ ଗଲା। କାଁ ଯେ ବୋଇଲେ ତାର୍ ବାପା ତାକେ ଖୁବ୍ ଭଲ ପାଉଥିଲା। ତାର୍ ବାପା ନିଜର ପୁଅ ପାପରନୁ ଫେରଲା ବୋଲି ତାକେ ଆର୍ ଥରେ ଗ୍ରହଣ କଲେ। ଇ କଥା ନି ଆମକେ କହୁଛେ ଯେ ଯଦି ଆମେ ପାପ କରୁଛୁଁ ତେବେ ଆମେ ସତ୍ନେ ଆମେ ଦୁଃଖ କରବାର କଥା, ପାପକେ ଆମେ ସ୍ୱୀକାର କରି ପାପରନୁ ଫେରବାର କଥା। ଆମେ ବି ଆମର ପାପକେ ଛାଡ଼ି ଆମେ ଆମର ମାପୁରୁକେ ଭଲ ପାଏମୁ ଆର୍ ସେବା କରମୁ। ଯେନ୍ତା ସେ ଧଙ୍ଗରା ପିଲା ତାର୍ ବାପା ପାଖେ ଆସଲା, ସେନ୍ତା ତମେ ବି ତମର ସରଗର ବାପା ପାଖେ ଯ ଆର୍ କ୍ଷମା ମାଗ।